ଓମ୍ ଶାନ୍ତି ପ୍ରାତଃ ମୁରଲି 11/7/2026 ବାପ ଦାଦା ମଧୁବନ ବାବା କହୁଛନ୍ତି ମିଠେ ବଚେ ତୁମକୁ ନିଜ ବିଷୟରେ ଚିନ୍ତା କରିବାର ଅଛି ଅନ୍ୟର ନୁହେଁ କାହିଁକି ନା ଡ୍ରାମା ଅନୁସାରେ ଯିଏ କରିବ ସିଏ ପାଇବ ପ୍ରଶ୍ନ ତ୍ରିକାଳଦର୍ଶୀ ହେବା ଦ୍ୱାରା ଆତ୍ମାକୁ କେଉଁ ସ୍ମୃତି ଆସିଛି ବାବା ଉତ୍ତରରେ କହିଲେ ଆତ୍ମାକୁ ସ୍ମୃତି ଆସିଲା ବାସ୍ତବରେ ମୁଁ ମୂଳ ବତନର ନିବାସୀ ଏହି ଡ୍ରାମାରେ ପାର୍ଟ କରିବା ପାଇଁ ଆସିଛି ମୁଁ ମୁଖ୍ୟ ଆକ୍ଟର ହୋଇ 84 ଜନ୍ମର ଅଭିନୟ କରିଲି ବର୍ତ୍ତମାନ ବାବାଙ୍କ ସମ୍ମୁଖରେ ଅଛି ପୁଣି ତାଙ୍କ ସାଥିରେ ଘରକୁ ଯିବି ମତେ ପବିତ୍ର ହୋଇ ଘରକୁ ଯିବାକୁ ହେବ ପୁଣି ସୁଖଧାମକୁ ଆସିବାକୁ ହେବ ଏହି ସମସ୍ତ ଖେଳ ଭାରତ ଉପରେ ହିଁ ତିଆରି ହୋଇଛି ତ୍ରିକାଳଦର୍ଶୀ ହେବା ଦ୍ୱାରା ଆତ୍ମାକୁ ଏହିସବୁ ସ୍ମୃତି ଆସିଯାଇଛି ଗୀତ ମରନା ତେରି ଗଲି ମେ ଓମ୍ ଶାନ୍ତି ଏହି ଗୀତ କିଏ ଗାଇଲେ ପିଲାମାନେ ପିଲାମାନେ କଣ କହୁଛନ୍ତି ବାବା ଏବେ ତ କେବଳ ଆପଣଙ୍କର ଗଳାର ହାର ହିଁ ହେବାର ଅଛି ଏହି ଶରୀର ତ ଏଇଠାରେ ହିଁ ଛାଡି ଦେବାକୁ ଅଛି ପିଲାମାନେ ଜାଣିଛନ୍ତି ଶାନ୍ତିଧାମ ବା ନିର୍ବାଣ ଧାମରେ ବାବା ଏବଂ ଆମେ ଆତ୍ମାରୂପୀ ସନ୍ତାନମାନେ ରହିଥାଉ ଏବେ ବାବା ବାରମ୍ବାର କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର ତୁମେ ଜାଣିଛ ଆମେ ଆତ୍ମାମାନେ ବାବାଙ୍କ ସାଥିରେ ନିର୍ବାଣ ଧାମର ନିବାସୀ ଥିଲୁ ପୁଣି ଏହି ଶରୀର ଧାରଣ କରି 84 ଜନ୍ମର ଚକ୍ର ଲଗାଇଛୁ ପିଲାମାନେ ଜାଣିଛନ୍ତି ବାସ୍ତବରେ ଆମେ ନିର୍ବାଣ ଧାମର ନିବାସୀ ଅଟୁ ଏବେ ପୁନର୍ବାର ବାବା ଆସିଛନ୍ତି ତୁମେମାନେ ଏଠାରେ ବସିଛ ଦେଖୁଛ ବାବା ସମ୍ମୁଖରେ ବସିଛନ୍ତି ଏଠାରେ ହେଲା ଲୌକିକ ଶରୀରର ସମ୍ବନ୍ଧ ଆମେ ସବୁ ବାସ୍ତବରେ ଆତ୍ମା ଥିଲୁ ପୁଣି ଲୌକିକ ସମ୍ବନ୍ଧରେ ଆସି ସୁଖ ଏବଂ ଦୁଃଖର ଜୀବନ ବିତାଇଲୁ ଏବେ ତୁମେ ଆତ୍ମାମାନେ ତ୍ରିକାଳଦର୍ଶୀ ହୋଇଛ ବାବା ମଧ୍ୟ ତିନି କାଳ ତିନି ଲୋକର ଜ୍ଞାତା ଅଟନ୍ତି ତୁମେମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ ପାଠପଢ଼ାର ସ୍ମୃତି ତ ରହିବା ଉଚିତ ନା ଏବେ ତୁମର ସ୍ମୃତି ଆସିଛି ବାବା ବୁଝାଇଛନ୍ତି ତୁମେମାନେ ମୂଳ ବତନର ନିବାସୀ ଅଟ ବର୍ତ୍ତମାନ ତୁମେ ବାପଦାଦାଙ୍କ ଦ୍ୱାରା ତ୍ରିକାଳଦର୍ଶୀ ହୋଇଛ ତୁମେ ଜାଣିଛ ଏହି ଡ୍ରାମାର ଆମେମାନେ ମୁଖ୍ୟ ଅଭିନେତା ଅଟୁ ସାରା ଡ୍ରାମାର ଜ୍ଞାନ ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି ଏବେ ଆମର ମନେ ପଡୁଛି ଯେ ଆମେ ଅଧାକଳ୍ପ ସୁଖଧାମ ହିଁ ରହିଥାଉ ସେଠାରେ ରାବଣ ନଥାଏ ଆମେମାନେ ପୁରା 84 ଜନ୍ମର ହିଁ ଚକ୍ର ଲଗାଉଛୁ ଏବେ ବାବା ସମ୍ମୁଖରେ ବସିଛନ୍ତି ଆପଣଙ୍କ ଶ୍ରୀମତରେ ଚାଲି ଆମେ ଆପଣଙ୍କ ସାଥିରେ ଯିବୁ ଯେତେ ହୋଇପାରିବ ଆପଣଙ୍କୁ ମନେ ପକାଇବୁ ତୁମ ସନ୍ତାନମାନଙ୍କର ସାରାଦିନ ଏହି ଚିନ୍ତନ ହିଁ ରହିବା ଉଚିତ ଯେତେବେଳେ କି ତୁମେମାନେ ତ୍ରିକାଳଦର୍ଶୀ ହୋଇଛ ଉଚ୍ଚରୁ ଉଚ୍ଚ ହେଲେ ଭଗବାନ ତାଙ୍କ ସାଥିରେ ତୁମେମାନେ ମଧ୍ୟ ଉଚ୍ଚରୁ ଉଚ୍ଚରେ ରହିଲା ବାଲା ଅଟ ଏବେ ତୁମ ସନ୍ତାନମାନଙ୍କୁ ଘରର ସ୍ମୃତି ଆସିଛି ଆମେ ପବିତ୍ର ହୋଇ ନିଜର ପରମଧାମ ଘରକୁ ଯିବୁ ଶିବ ବାବାଙ୍କର ପୂଜା ହେଉଛି ଏବଂ ଶାଳଗ୍ରାମ ମାନଙ୍କର ମଧ୍ୟ ପୂଜା ହେଉଛି ବାବା ହିଁ ଆସି ଆତ୍ମାମାନଙ୍କୁ ପାବନ କରୁଛନ୍ତି ଏକମାତ୍ର ବାବା ଆତ୍ମାମାନଙ୍କୁ ପବିତ୍ର କରିଥାନ୍ତି ଆଉ କେହି କରିପାରିବେ ନାହିଁ ଏବେ ତୁମେ ସାରା ଡ୍ରାମାର ଖେଳକୁ ଜାଣିଯାଇଛ ତୁମେମାନେ ବୁଝିଛ ଭାରତ ଉପରେ ହିଁ ଖେଳ ତିଆରି ହୋଇଛି ତେବେ ଏବେ ତୁମ ସନ୍ତାନମାନଙ୍କୁ ବାବା ସମ୍ମୁଖରେ ବସି ବୁଝାଉଛନ୍ତି ପ୍ରତ୍ୟେକ ଜୀବାତ୍ମା ଜାଣିଛନ୍ତି ବାବା ଜ୍ଞାନର ସାଗର ଅଟନ୍ତି ତାଙ୍କୁ ଭକ୍ତି ମାର୍ଗରେ ଡାକି ଆସିଛନ୍ତି ଏବଂ ପ୍ରତିଜ୍ଞା କରି ଆସିଛନ୍ତି ବାବା ଆପଣ ଯେବେ ଆସିବେ ତେବେ ନିଶ୍ଚୟ ଆମେ ଆପଣଙ୍କ ମତରେ ହିଁ ଚାଲିବୁ ଏହା କୌଣସି ଲୌକିକ ସମ୍ବନ୍ଧର କଥା ନୁହେଁ ତୁମକୁ ଦେବୀ ଦେହି ଅଭିମାନୀ ହୋଇ ଏହା ବୁଦ୍ଧିରେ ରଖିବାକୁ ହେବ ଯେ ମତେ କେବଳ ବେହଦ୍ର ପିତାଙ୍କର ଶ୍ରୀମତରେ ଚାଲିବାକୁ ହେବ ତାଙ୍କ କଥା ହିଁ ମାନିବାର ଅଛି ସିଏ ତ ବହୁତ ସହଜ ଭାବରେ ବୁଝାଉଛନ୍ତି ଏବେ ତୁମର ଜ୍ଞାନର ତୃତୀୟ ନେତ୍ର ଖୋଲିଯାଇଛି ଏହି ଜ୍ଞାନ ତୁମର ଏଇଠାରେ ଅଛି ମୂଳ ବତନରେ ବାବା ଏବଂ ପିଲାମାନେ ରହିଥାନ୍ତି ସେଠାରେ ଏସବୁ କଥା କାହାକୁ ଜଣା ନଥାଏ ଏବେ ତୁମ ସନ୍ତାନମାନଙ୍କୁ ବାବା ନିଜ ବିଷୟରେ ସମସ୍ତ ଜ୍ଞାନ ଦେଉଛନ୍ତି ସିଏ ହିଁ ଜ୍ଞାନର ସାଗର ଅଟନ୍ତି ଏବଂ ଅନ୍ୟ କୌଣସି ସତ୍ସଙ୍ଗରେ ଏଭଳି କେହି କହିବେ ନାହିଁ ଯେ ବାବା ଆମ ଆତ୍ମାମାନଙ୍କୁ ପଢ଼ାଉଛନ୍ତି ଏକଥା ତୁମେ ଜାଣିଛ ବାରମ୍ବାର ତୁମକୁ କହିବାକୁ ପଡୁଛି ଦେହି ଅଭିମାନୀ ହୁଅ ଆତ୍ମା ଏହି ଡ୍ରାମାରେ ଅଭିନେତା ଅଟେ ତେଣୁ ଅଭିନୟ କରୁଛି ମୁଁ ଆତ୍ମା ହିଁ ଶରୀର ରୂପୀ ବସ୍ତ୍ରକୁ ଧାରଣ କରିଛି ସେହି ଅଭିନେତାମାନେ କେବଳ ବସ୍ତ୍ର ପରିବର୍ତ୍ତନ କରିଥାନ୍ତି ତୁମେ ଆତ୍ମାମାନେ ନିରାକାରୀ ଦୁନିଆରୁ ଏଠାକୁ ଆସି ଏହି ଶରୀର ରୂପୀ ବସ୍ତ୍ରକୁ ଏଇଠାରେ ହିଁ ଧାରଣ କରୁଛ ଦୁନିଆର ସେହି ଅଭିନେତାମାନେ କେବଳ ନିଜର ବସ୍ତ୍ରକୁ ପରିବର୍ତ୍ତନ କରି ଅଭିନୟ କରିଥାନ୍ତି ଆମ ଆତ୍ମାମାନଙ୍କୁ ବାବା ପୁନର୍ବାର ଆସି ରାଜଯୁଗ ଶିଖାଉଛନ୍ତି ଏବେ ତୁମେ ପିଲାମାନେ ଜାଣୁଛ ବାବା ଆସିଯାଇଛନ୍ତି ତେଣୁ ନିଶ୍ଚିନ୍ତ ଆମେ ବାବାଙ୍କର ସହଯୋଗୀ ହେବୁ ନିଜେ ପବିତ୍ର ହୋଇ ଭାରତକୁ ପବିତ୍ର କରିବୁ ଆମକୁ ଶ୍ରୀମତରେ ହିଁ ଚାଲିବାର ଅଛି ଶ୍ରୀମତ କହୁଛି ବାବାଙ୍କୁ ମନେ ପକାଇବାକୁ ହେବ ଯିଏ କରିବ ସିଏ ପାଇବ ସମସ୍ତେ ତ ଆସି ପୁରୁଷାର୍ଥ କରିବେ ନାହିଁ ଯେଉଁମାନେ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିଲେ ସେଇମାନେ ହିଁ କରିବେ ଏବେ ଆମକୁ ଫେରିବାକୁ ହେବ ସେଥିପାଇଁ ପୁରୁଷାର୍ଥ କରି ନିଶ୍ଚିନ୍ତ ପବିତ୍ର ହେବାକୁ ପଡିବ। ଆମେ ଉପରେ ମୂଳ ବତଲ ନିବାସୀ ଅଟୁ। ପ୍ରଥମେ ପ୍ରଥମେ ଆମେ ହିଁ ସ୍ୱର୍ଗକୁ ଆସିଥିଲେ, ପୁଣି ସିଡ଼ିରେ ତଳକୁ ତଳକୁ ଖସି ଆସିଛୁ। ବାବା ମଧ୍ୟ ଭାରତବାସୀ ମାନଙ୍କୁ ବୁଝାଉଛନ୍ତି, ବାବା ଭାରତକୁ ହିଁ ଆସୁଛନ୍ତି, ଅଧିକ ଭାରତରେ ହିଁ ଡାକୁଛନ୍ତି ଯେ ଏଠାକୁ ଆସି ଆମକୁ ପବିତ୍ର କର, ଶରୀର ଧାରଣ କରି ଆମକୁ ଶ୍ରେଷ୍ଠ କର୍ମ ଶିଖାଅ, ଶରୀରର ନାମର ମଧ୍ୟ ଗାୟନ ହେଉଛି, ଇଏ ଭାଗ୍ୟଶାଳୀ ରଥ ଅଟନ୍ତି। ବାବା ମଧ୍ୟ କହୁଛନ୍ତି, ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି, ପୂର୍ବରୁ ମଧ୍ୟ କହିଥିଲି, ଏବେ ତୁମ ପିଲାମାନଙ୍କର ସ୍ମୃତି ଆସିଛି, ନିଶ୍ଚିନ୍ତ ଭାବରେ 5000 ବର୍ଷ ପୂର୍ବରୁ ମଧ୍ୟ ବାବା ଏହି କଥା କହିଥିଲେ, ଆଉ କେହି ବି ଏକଥା କହିପାରିବେ ନାହିଁ। ବାବା ହିଁ କହୁଛନ୍ତି, 5000 ବର୍ଷ ପୂର୍ବରୁ ମଧ୍ୟ ମୁଁ ଏହି ଶରୀରରେ ଆସି ତୁମକୁ ବୁଝାଇଥିଲି, ଏବେ ପୁଣି ତୁମ ସନ୍ତାନ ମାନଙ୍କୁ କହୁଛି, ଆତ୍ମ ଅଭିମାନୀ ହୁଅ। ଯେମିତି ନାଟକର କଳାକାର ମାନଙ୍କର ମନେ ରହିଥାଏ, ମୁଁ କେଉଁ ବସ୍ତ୍ରକୁ ଧାରଣ କରି କି କି ଅଭିନୟ କରୁଛି, କିନ୍ତୁ ସେମାନେ ତ ଦେହ ଅଭିମାନୀ ଅଟନ୍ତି, ଏସବୁ ହେଲା ବେହଦ୍ର କଥା। ଆମକୁ ଦେହି ଅଭିମାନୀ ହେବାର ଅଛି, ଆମେ ବାସ୍ତବରେ ଆତ୍ମା ହିଁ ଅଟୁ। ଏବେ ଆମର ଅଭିନୟ ଶେଷ ହେବାକୁ ଯାଉଛି, ବାବା ସମ୍ମୁଖରେ ବସି ସବୁକିଛି ତୁମମାନଙ୍କୁ ବୁଝାଉଛନ୍ତି, ଏଇ କଥାକୁ ଭୁଲି ଯାଅ ନାହିଁ। ମାୟା କେତେ ବିଘ୍ନ ପକାଉଛି, ବାବା ବୁଝାଉଛନ୍ତି ପିଲାମାନେ ତୁମକୁ କୌଣସି ବି ବିକର୍ମ କରିବାର ନାହିଁ, ମନ ଭିତରେ ବହୁତ ତୁଫାନ ତ ଆସିବ, ନିଜର ପରୀକ୍ଷା ନେବାକୁ ହେବ, ମୋର କର୍ମେନ୍ଦ୍ରିୟ ଗୁଡିକ ଚଳାୟମାନ ହେଉନାହାନ୍ତି ତ ମୋ କାମ ବିକାରକୁ ଜିତିପାରିବି, ତୁମ ପାଇଁ ତ ବହୁତ ସହଜ ଅଟେ, ଆମେ ସମସ୍ତେ ଆତ୍ମା ଅଟୁ, ଗୋଟିଏ ପିତାଙ୍କର ସନ୍ତାନ, ବାବାଙ୍କ ସହିତ ହିଁ ଯୋଗ ଲଗାଇବାକୁ ହେବ, କର୍ମେନ୍ଦ୍ରିୟ ଗୁଡିକ ଚଳାୟମାନ ହେବା ଏହା ମଧ୍ୟ ଦେହ ଅଭିମାନ ହେଲା ନା, ତୁମକୁ କାହାକୁ ବି ଡରିବାର ନାହିଁ, ନିର୍ଭୟ ହେବାର ଅଛି, ଯଦି କେବେ ବି କେଉଁଠାକୁ ଯାଉଛ ତେବେ ସାକ୍ଷୀ ହୋଇ ଦେଖିବାର ଅଛି, ମୁଁ ତ ଆତ୍ମା ଅଟେ, ଏହି ଖେଳକୁ ତୁମେ ପୁରା ଜାଣିଯାଇଛ, ଉଚ୍ଚରୁ ଉଚ୍ଚ ବାବା ଅଟନ୍ତି, ଏହି କଥା ବୁଦ୍ଧିରେ ଆସିଯାଇଛି, ତାଙ୍କୁ ବିନ୍ଦୁ କୁହାଯାଉଛି। ନିରାକାରୀ ଦୁନିଆରେ ଆତ୍ମାମାନଙ୍କର ବୃକ୍ଷ ରହିଛି, ବୀଜରୁ ବୃକ୍ଷ ବାହାରିଥାଏ, ପୁଣି କ୍ରମାନୁସାରେ ପତ୍ର ସବୁ ଆସିଥାଏ, ଏହି ସୃଷ୍ଟିରୂପୀ ବୃକ୍ଷ ମଧ୍ୟ ସେହିପରି ଉପରୁ ମାନେ ପରମଧାମରୁ କ୍ରମ ଅନୁସାରେ ଆତ୍ମାମାନେ ଆସିଥାନ୍ତି। ଆତ୍ମା କିପରି ପ୍ରବେଶ କରେ, କିପରି ବାହାରି ଯାଏ, ଏହାକୁ କେହି ଦେଖିପାରିବେ ନାହିଁ। ଏବେ ବାବା ବୁଝାଉଛନ୍ତି, ତୁମର ଆତ୍ମା ପତିତ ହୋଇଯାଇଛି, ତାକୁ ପବିତ୍ର କର, ଏହାଙ୍କ ଦ୍ୱାରା ବାବା ଆସି ବୁଝାଉଛନ୍ତି। ବାବା ତ କର୍ମେନ୍ଦ୍ରିୟ ଦ୍ୱାରା କଥା କହୁଛନ୍ତି ନା, ଆତ୍ମା ବିନ୍ଦୁ ଯଦି ଏହି ଶରୀରରେ ନଥାନ୍ତା ତେବେ ଏହି କର୍ମେନ୍ଦ୍ରିୟ ଗୁଡିକ କିଛି କରିପାରି ନଥାନ୍ତେ, ଏତେ ଛୋଟ ବିନ୍ଦୁ କେତେ ଶକ୍ତିଶାଳୀ ଅଟେ, ତା ଭିତରେ ସାରା ଜ୍ଞାନ ରହିଛି, ବାବା ଜ୍ଞାନର ସାଗର ଅଟନ୍ତି, ଯିଏକି ତୁମକୁ ବସି ବୁଝାଉଛନ୍ତି, ତାଙ୍କ ଭିତରେ ସାରା ଜ୍ଞାନ ରହିଛି, ତାଙ୍କର ଏହି ପାର୍ଟ ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି, ତୁମ ଆତ୍ମାରେ ମଧ୍ୟ 84 ଜନ୍ମର ପାର୍ଟ ରହିଛି, ତୁମେ ଦୁଃଖ ସୁଖର ପାର୍ଟ କରୁଛ, ଦୁଃଖରେ ବହୁତ କଷ୍ଟ ଭୋଗ କରୁଛ, ବାବା କହୁଛନ୍ତି ମୁଁ ତ ପୁନର୍ଜନ୍ମରେ ଆସୁନାହିଁ, ତୁମେ 84 ଜନ୍ମ ନେଉଛ, ମୁଁ ତ ନେଉନାହିଁ, ମୁଁ ଆସି ତୁମ ସନ୍ତାନ ମାନଙ୍କୁ ସହଜ ଉପାୟ ବତାଉଛି ଯେ ମୋତେ ମନେ ପକାଅ, ତେବେ ପବିତ୍ର ହୋଇଯିବ, ଅଧାକଳ୍ପ ତୁମେ କାମ ଅଗ୍ନିରେ ବସି ପତିତ ହୋଇଯାଇଛ। ଆତ୍ମାମାନଙ୍କ ସାଥିରେ ହିଁ ବାବା କଥାବାର୍ତ୍ତା କରୁଛନ୍ତି, ଆତ୍ମାର କର୍ମେନ୍ଦ୍ରିୟ ଗୁଡିକ ପ୍ରଥମେ ଛୋଟ ହୋଇଥାନ୍ତି, ପରେ ବଡ ହୋଇଥାନ୍ତି, ଆତ୍ମା ତ ଛୋଟ ବଡ ହୋଇନଥାଏ, ଆତ୍ମା ହିଁ କହିଥାଏ ହେ ପତିତ ପାବନ ଆସ, ଆତ୍ମା ନିଜର ପିତାଙ୍କୁ ଡାକୁଛି, ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଆସୁଛି ତୁମ ପତିତ ମାନଙ୍କୁ ପବିତ୍ର କରିବା ପାଇଁ, ଏବେ ତୁମେ ଜାଣିଛ ଆତ୍ମା କିପରି ଯିବା ଆସିବା କରୁଛି, ମନୁଷ୍ୟ ଆତ୍ମାକୁ ଦେଖିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ଯେ ଦେଖିବା ଆତ୍ମା କିପରି ବାହାରି ଯାଉଛି, କିନ୍ତୁ କାହାକୁ ଜଣାପଡୁ ନାହିଁ, କାରଣ ଏହା ଅତି ସୂକ୍ଷ୍ମ ଅଟେ, ଏତେ ଛୋଟିଆ ଆତ୍ମାରେ କେତେ ପାର୍ଟ ଭରା ହୋଇ ରହିଛି, ଯେପରି ମଞ୍ଜି ଭିତରେ ବୃକ୍ଷର ସାରା ଜ୍ଞାନ ରହିଥାଏ, ସେହି ମଞ୍ଜି ତ ଜଡ଼ ଅଟେ, ବରଗଛର ମଞ୍ଜି କେତେ ଛୋଟ, ଏଥିରୁ କେତେ ବଡ ଏବଂ ଲମ୍ବା ବୃକ୍ଷ ସୃଷ୍ଟି ହେଉଛି, କଲିକତାରେ ଥିବା ବରଗଛକୁ ଅନେକ ପିଲା ଦେଖିଥିବେ, ବହୁତ ବଡ ବୃକ୍ଷ, ତାର ମୂଳ ସମ୍ପୂର୍ଣ୍ଣ ଭାବେ ସଢି ଯାଇଛି, ବାକି ବୃକ୍ଷଟି ଓହଳ ଦ୍ୱାରା ଛିଡ଼ା ହୋଇ, ଏହି ସୃଷ୍ଟିରୂପୀ ବୃକ୍ଷ ମଧ୍ୟ ସେହିପରି, ଦେବତା ଧର୍ମ ରୂପୀ ମୂଳଦୁଆ ନାହିଁ, ବୃକ୍ଷର ମଧ୍ୟ ବର୍ତ୍ତମାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଗଲାଣି, ଏକଥା ମଧ୍ୟ ତୁମେମାନେ ଜାଣିଛ, ସେଥିପାଇଁ ତ ସରକାରଙ୍କୁ କହୁଛ ଯେ ଆମେ ଏତିକି ସମୟ ମଧ୍ୟରେ ଦୁନିଆକୁ ପବିତ୍ର କରି ଦେଖାଇବୁ। ମନୁଷ୍ୟମାନେ ଏହିସବୁ କଥାକୁ ବୁଝିପାରୁନାହାନ୍ତି, ତୁମର ତ ନିଶ୍ଚୟ ରହିଛି ଯେ ଆମେ ଏହି ଭାରତକୁ ନିଶ୍ଚିନ୍ତ ଶ୍ରେଷ୍ଠାଚାରୀ କରିବୁ, ତେବେ ତ ଯାଇ ଭ୍ରଷ୍ଟାଚାରୀ ଦୁନିଆର ବିନାଶ ହେବ। ଏମାନେ ଯେଉଁ କଥା ଭାବୁଛନ୍ତି ଯେ ଦୁନିଆରେ ଶାନ୍ତି ହୋଇଯାଉ, କାରଣ ଆତ୍ମା ପାଠ କରି କରି ଥକିଗଲାଣି, ସେଥିପାଇଁ ଡାକୁଛି ହେ ଶାନ୍ତିଦାତା, ଏମାନେ କଣ ଜାଣିଛନ୍ତି ଯେ ଆତ୍ମା ଶାନ୍ତ ସ୍ୱରୂପ ଅଟେ, କିନ୍ତୁ ଏଠାରେ ଆତ୍ମାକୁ କର୍ମେନ୍ଦ୍ରିୟ ଦ୍ୱାରା କର୍ମ ତ ନିଶ୍ଚିନ୍ତ କରିବାକୁ ହିଁ ପଡିବ, ଶାନ୍ତି ଦିଅ ବୋଲି କହୁଛନ୍ତି, ଏକଥା କାହାକୁ ବି ଜଣା ନାହିଁ ଯେ ଶାନ୍ତିଧାମ ଅଲଗା ଏବଂ ସୁଖଧାମ ଅଲଗା। ସୁଖଧାମରେ ବହୁତ କମ୍ ମନୁଷ୍ୟ ଥାନ୍ତି, ତାହା ପବିତ୍ର ଦୁନିଆ ହିଁ ଅଟେ। ସେଠାରେ ତ କେହି ଶାନ୍ତି ମାଗି ନଥାନ୍ତି, କର୍ମ ତ ସେଠାରେ ମଧ୍ୟ କରିଥାନ୍ତି, କିନ୍ତୁ ସେଠାରେ ଅଶାନ୍ତି ନଥାଏ। ଜୀବନ ମୁକ୍ତିଧାମ ଏବଂ ଶାନ୍ତିଧାମ ଦୁଇଟି ଯାକ ଅଲଗା ଅଲଗା ଅଟନ୍ତି। ସତ୍ୟ ଯୁଗରେ ଜୀବାତ୍ମା ମାନଙ୍କୁ ସୁଖ ବି ମିଳିଥାଏ ତ ଶାନ୍ତି ବି ମିଳିଥାଏ, ସଦା ସୁସ୍ଥ ସଦା ସମ୍ପତ୍ତିବାନ ହୋଇଥାନ୍ତି। ଏବେ ତୁମେ ଜାଣିଛ ସ୍ୱର୍ଗ କାହାକୁ କୁହାଯାଏ। ଦୁନିଆରେ ଏକଥା ମଧ୍ୟ କାହାକୁ ଜଣା ନାହିଁ ଯେ ସ୍ୱର୍ଗ କ'ଣ। ଏହି ଲକ୍ଷ୍ମୀନାରାୟଣ ସନ୍ତାନ ଅଟନ୍ତି ନା, ଏହି ସନ୍ତାନ ମାନଙ୍କୁ ମଧ୍ୟ ସୁଖ କିଏ ଦେଲେ? କେହି ତ ସୁଖଦାତା ଅଛନ୍ତି ନା, କ'ଣ ଏମାନଙ୍କର ରାଜ୍ୟ ପୁଣି ଆସିବ? ସ୍ୱର୍ଗର ନିଶ୍ଚିନ୍ତ ପୁଣି ପୁନରାବୃତ୍ତି ହେବ। ଯେତେବେଳେ ଆମେ ସ୍ୱର୍ଗରେ ଥିବା ସେତେବେଳେ ଏକଥା କହିବା ନାହିଁ ଯେ ନର୍କର ପୁଣି ପୁନରାବୃତ୍ତି ହେବ। ଏବେ କହୁଛ ପବିତ୍ରତା ସୁଖ ଶାନ୍ତିର ନୂଆ ଦୁନିଆ ପୁନର୍ବାର ଆସିବ, ଏହା ତ ପୁରୁଣା ଦୁଃଖଧାମ ଅଟେ। ଏହାକୁ ଲୌହ ଯୁଗ ବୋଲି କୁହାଯାଉଛି। ନୂଆ ଦୁନିଆ ବି ତ ଥିଲା ନା, ତାକୁ ସ୍ୱର୍ଗ କୁହାଯାଉଥିଲା। ଏହି ଜ୍ଞାନ ତୁମ ବୁଦ୍ଧିରେ ରହିଛି। ନିଶ୍ଚିନ୍ତ ଭାବରେ ଆମେ ପୁନର୍ବାର ଦେବୀ ଦେବତା ହେଉଛୁ। ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହିଁ ଏହା ଅଟେ। ଆମେ ପୁଣି ଥରେ ସ୍ୱର୍ଗର ରାଜ୍ୟତ ନେଉଛୁ। ବେହଦ୍ର ବାବାଙ୍କ ଠାରୁ ଆମେ ନିଶ୍ଚିନ୍ତ ସମ୍ପତ୍ତି ପାଇବୁ, ଏହି କଥାକୁ ଭଲ ଭାବରେ ମନେ ପକାଇବାକୁ ହେବ। ଆମେ ଆତ୍ମାମାନେ ସେଇଠାରେ ରହିଥାଉ, ପୁଣି ଆମେ ଏଠାକୁ ପାଠ କରିବା ପାଇଁ ଆସିଛୁ। ଏବେ ଆମକୁ ସ୍ମୃତି ଆସିଛି ଆମେ କିପରି 84 ଜନ୍ମ ନେଉଛୁ। ବାବା ମଧ୍ୟ ତୁମେ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ମାନଙ୍କୁ ବୁଝାଉଛନ୍ତି, ବ୍ରାହ୍ମଣ ହେବା ବିନା ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେବା ବିନା ଶିବ ବାବାଙ୍କ ଠାରୁ ସମ୍ପତ୍ତି କିପରି ନେଇପାରିବ? ପ୍ରଜାପିତା ବ୍ରହ୍ମା ତ ବିଖ୍ୟାତ ଅଟନ୍ତି ନା, ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା କରୁଛନ୍ତି, ତେଣୁ ନୂଆ ଦୁନିଆର ରାଜ୍ୟ ମଧ୍ୟ ନିଶ୍ଚିନ୍ତ ସେମାନଙ୍କୁ ମିଳିଥିବ। 5000 ବର୍ଷ ପୂର୍ବରୁ ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା କରିଥିଲି, ଏବେ ପୁଣି ପୁନରାବୃତ୍ତି ହେବ। ସେଥିପାଇଁ ତୁମେ ପ୍ରସ୍ତୁତି କରୁଛ। କେତେକ ପିଲା ପଚାରୁଛନ୍ତି ଡ୍ରାମାକୁ ବଡ଼ ମନେ କରିବା ନା ପୁରୁଷାର୍ଥକୁ ବଡ଼ ମନେ କରିବା। ବୁଝାଯାଉଛି ପୁରୁଷାର୍ଥ ତ ନିଶ୍ଚିନ୍ତ କରିବାକୁ ହିଁ ହେବ। ପୁରୁଷାର୍ଥ ବିନା ପ୍ରାରବ୍ଧ କିପରି ମିଳିବ? ପୁରା ପୁରୁଷାର୍ଥ କରିବାକୁ ହେବ। କେହି ଯଦି ଭଲ ଭାବରେ ପୁରୁଷାର୍ଥ କରିଥାନ୍ତି ତେବେ ବୁଝିବାକୁ ହୋଇଥାଏ ଯେ ଡ୍ରାମା ଅନୁସାରେ ୟାଙ୍କର ଭଲ ପୁରୁଷାର୍ଥ ଚାଲୁଛି, ପଦ ମଧ୍ୟ ଭଲ ପାଇବେ। ତାଙ୍କର ପୁରୁଷାର୍ଥ ବହୁତ ତୀବ୍ର ଗତିରେ ଚାଲିଛି, ଚାଲୁ ଚାଲୁ ପୁଣି କାହାର କମ୍ ପଦ ମଧ୍ୟ ହୋଇଯାଉଛି। ବ୍ରାହ୍ମଣୀମାନେ ଜାଣିଛନ୍ତି ଏବଂ ବ୍ରାହ୍ମଣୀମାନଙ୍କ ପାଖକୁ ଆସିଲା ବାଲା ମଧ୍ୟ ଜାଣିଛନ୍ତି, ଅମୁକ ବହୁତ ଭଲ ଭାବରେ ପୁରୁଷାର୍ଥ କରୁଥିଲା, ଆଜିକାଲି ଆସୁନାହିଁ। କହୁଛନ୍ତି କିଏ ଜାଣେ ମୋ ବୁଦ୍ଧିରେ କାହିଁକି ଧାରଣା ହେଉନାହିଁ, ବାବାଙ୍କୁ ମୁଁ ସ୍ମରଣ ହିଁ କରିପାରୁନାହିଁ, ବାସ୍ ମୁଁ ଚାଲିପାରିବି ନାହିଁ, ଲକ୍ଷ୍ୟ ବହୁତ ଉଚ୍ଚ। ଏଇଭଳି ଭାବରେ ଲେଖି ଦେଉଛନ୍ତି। ମୂଳ କଥା ହିଁ ହେଲା ନିର୍ବିକାରୀ ହେବା। ବିକାର ଗୁଡ଼ିକୁ ଛାଡ଼ି ବଡ଼ ମୁସ୍କିଲ, ତୁମେ ଜାଣିଛ ଡ୍ରାମା ଅନୁସାରେ କଳ୍ପ ପୂର୍ବ ଭଳି ୟାଙ୍କର ଏହିଭଳି ଅବସ୍ଥା ଚାଲି ଆସିଛି। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ସେହିଭଳି ଆମ ଆତ୍ମିକ ସନ୍ତାନ ମାନଙ୍କର ପରମପିତା ପରମାତ୍ମା ପରମାତ୍ମାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏହି ବେହଦ୍ର ଖେଳକୁ ସାକ୍ଷୀ ହୋଇ ଦେଖିବାର ଅଛି, କାହାକୁ ବି ଡରିବାର ନାହିଁ। ନିର୍ଭୟ ହେବା ପାଇଁ ମୁଁ ଆତ୍ମା ଅଟେ ଏହି ପାଠକୁ ପକ୍କା କରିବାର ଅଛି। ନିଜର ଯାଞ୍ଚ କରି ନିଜର ପରୀକ୍ଷା ନେବାକୁ ହେବ ଯେ କୌଣସି ବି କର୍ମେନ୍ଦ୍ରିୟ ଚଞ୍ଚଳ ହେଉନାହିଁ ତ, କାମ ବିକାର ଉପରେ ବିଜୟ ପ୍ରାପ୍ତ କରିଛି, ଦେହି ଅଭିମାନୀ କେତେ ପର୍ଯ୍ୟନ୍ତ ହେଲେଣି। ବରଦାନ, ଏକମାତ୍ର ବାବାଙ୍କର ସ୍ମୃତି ଦ୍ୱାରା ସଚ୍ଚା ସୁହାଗ ଅର୍ଥାତ ସଧବାପଣିଆର ଅନୁଭବ କରୁଥିବା ଭାଗ୍ୟବାନ ଆତ୍ମା ଭବ। ଯେଉଁମାନେ କୌଣସି ବି ଆତ୍ମାର କଥା ଶୁଣୁଥିଲେ ମଧ୍ୟ ଶୁଣନ୍ତି ନାହିଁ, ଅନ୍ୟ କୌଣସି ଆତ୍ମାର ସ୍ମୃତି ସଂକଳ୍ପ ବା ସ୍ୱପ୍ନରେ ମଧ୍ୟ ଆଣନ୍ତି ନାହିଁ, ଅର୍ଥାତ୍ କୌଣସି ବି ଦେହଧାରୀ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ, ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ ଏହି ସ୍ମୃତିରେ ରହିଥାନ୍ତି, ସେମାନଙ୍କ ମସ୍ତକରେ ଅବିନାଶୀ ସୁହାଗର ତିଲକ ଲାଗିଯାଇଥାଏ। ଏହିଭଳି ସଚ୍ଚା ସୁହାଗିନୀ ଆତ୍ମାମାନେ ହିଁ ଭାଗ୍ୟବାନ ଅଟନ୍ତି। ସ୍ଲୋଗାନ, ଯଦି ନିଜର ଶ୍ରେଷ୍ଠ ସ୍ଥିତି ନିର୍ମାଣ କରିବାକୁ ଚାହୁଁଛ ତେବେ ପ୍ରଥମେ ଅନ୍ତର୍ମୁଖୀ ହୁଅ, ତାପରେ ବାହ୍ୟମୁଖତାରେ ଆସ। ଅବ୍ୟକ୍ତ ଇସାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୁଗର ଅନୁଭବ କର। ଯେପରି କୌଣସି ଜିନିଷକୁ ଯଦି ନିଆଁରେ ପକାଇଦେବ ତେବେ ତାର ନାମ ରୂପ ଗୁଣ ଇତ୍ୟାଦି ସବୁ ବଦଳିଯିବ। ସେହିପରି ଯେତେବେଳେ ତୁମେମାନେ ବାବାଙ୍କୁ ମନେ ପକାଇବାର ଲଗନର ଅଗ୍ନିରେ ପଡ଼ିଯାଉଛ ସେତେବେଳେ ପରିବର୍ତ୍ତନ ହୋଇଯାଉଛ, ମନୁଷ୍ୟରୁ ବ୍ରାହ୍ମଣ ହୋଇଯାଉଛ, ତାପରେ ବ୍ରାହ୍ମଣରୁ ଫରିସ୍ତା ତଥା ଦେବତା ହୋଇଯାଉଛ। ଲଗନର ଅଗ୍ନି ଦ୍ୱାରା ଏଭଳି ପରିବର୍ତ୍ତନ ହୋଇଥାଏ ଯାହାକି ତିଳେ ମାତ୍ର ବି ମୋର ପଣିଆ ରହିନଥାଏ। ସେଥିପାଇଁ ହିଁ ଯୁଗକୁ ଜ୍ୱାଳା ରୂପ କୁହାଯାଉଛି। ଆଚ୍ଛା, ଓମ୍ ଶାନ୍ତି।